ପ୍ରଖ୍ୟାତ ଗାଳ୍ପିକ ଗୋଦାବର୍ଷ ମହାପାତ୍ରଙ୍କର ଗଳ୍ପ, ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ। ଓଡ଼ିଶାର ଖୁବ୍ କମ୍ ଲୋକ ଯେଉଁ ଗାଁ ଖଣ୍ଡିକୁ ଜାଣିଛନ୍ତି ସେଇ ଗାଁଟାର ନାଁ ହେଉଛି ଶିଆଳି। ଶିଆଳି ଗାଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ। ସେ ଗାଁ ଭିତରେ ପକ୍କା ଘର ନାହିଁ, ସେ ଗାଁକୁ ଭଲ ବାଟ ନାହିଁ, ସେ ଗାଁର ଲୋକେ ମଧ୍ୟ ପାଠ ପଢ଼ିନାହାନ୍ତି। ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ। ଓଡ଼ିଶା ମୂଲକରେ ଶିଆଳି ବୋଲି ଗୋଟିଏ ଗାଁ ଅଛି, ଆଉ ସେଇ ଗାଁରେ ତାର ଘର ବୋଲି ଗୋପାଳ କେବେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ। ଗାଁ ନାଁ ପଚାରିଲେ ସେ ଗୋଟାଏ ଚାଲାକି କରି ଥାନାର ନାଁଟା କହିଦିଏ, କଥାଟା ସେଇଥିରେ ପ୍ରାୟ ଘୋଡ଼େଇ ହୋଇଯାଏ। ଶିଆଳିର ଲୋକେ ମୁଣ୍ଡ ଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି, କିଏ ମୂଲ ଲାଗେ, କିଏ ପନିପରିବା ବିକେ ବା ପାଇଟି ନ ପାଇଲେ ଭିକ ମାଗି ଚଳେ। ଏଗୁଡ଼ାକ ସମାଜର ନିତ୍ୟାନ୍ତ ତଳ ଶ୍ରେଣୀର ଲୋକଙ୍କର କାର୍ଯ୍ୟ। ଗୋପାଳ ଏକଥା ପାଠ ପଢ଼ି ବୁଝିଛି, ତେଣୁ ସେ କଟକର ପକ୍କା ଘର ଭିତରେ ଏଗୁଡ଼ାକୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧା ଚକ୍ଷୁରେ ଦେଖେ ନାହିଁ। ଏକଥା କଳ୍ପନା କଲେ ତା ଲୋମ ଟାଙ୍କୁରି ଉଠେ। ଭାବେ ଶିଆଳି ଗାଁଟା ଯେତେବେଳେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୌରୀଶଙ୍କର ଶୃଙ୍ଗରେ। ତାର ପାଠଠାରୁ ଗାଁ ଲୋକଙ୍କର ସ୍ଥାନ କେତେ ତଫାତ୍! ପିଲାଦିନର ଅନେକ କଥା ପକ୍କା ଘର ଭିତରେ ଗୋପାଳର ମନେ ପଡ଼େ, ମାତ୍ର ଗୋଟିଏ କଥାକୁ ସେ କେବେ ହେଲେ ମନରୁ ପାସୁରି ପାରେ ନାହିଁ। ସେ ନିତ୍ୟାନ୍ତ ଛୋଟ ଥିଲାବେଳେ ତାର ବାପା ଜଣେ ତହସିଲଦାରଙ୍କର ପିଆଦା ଥିଲେ। କାଠବିକା ବ୍ୟବସାୟକୁ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ। 5 ବର୍ଷ ପରେ ବଦଳି ହେବା ସମୟରେ ତହସିଲଦାର ବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ। ତାହାରି ଫଳରେ ଗୋପାଳ କଟକର କଲେଜ ପର୍ଯ୍ୟନ୍ତ ଯାଇପାରିଛି। ଏବେ ତହସିଲଦାର ନାହାନ୍ତି କି ତାର ବାପା ବି ନାହାନ୍ତି। ଯେଉଁ ସମୟ କଥା କୁହାଯାଉଛି ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ୱାନରେ ଓଡ଼ିଶା ବୁକୁରେ କଠୋର ପଥରଖଣ୍ଡ ସୁଦ୍ଧା ତରଳି ଯାଉଥିଲା। ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ, ହଜାର ହଜାର ଘର ଭାଙ୍ଗିଗଲା, ବିଲ ଉପରେ 7 ଫୁଟ ପାଣି ଠିଆ ହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନ ପାଇ ଚାଳ ଉପରେ ମା ସନ୍ତାନ ପ୍ରସବ କଲା, ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଜାକି ଧରି ଗଛରେ ଲାଖି ରହିଲା। ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ'ଣ? ଉତ୍କଳମଣିଙ୍କର ଏ ଡାକ ସମସ୍ତଙ୍କ କାନରେ ବାଜିଲା। କଲେଜ ଭିତରେ ଏକ କୋଠରୀରେ ଗୋପାଳ ମଧ୍ୟ ଏକଥା ଶୁଣିଲା। ଦଳ ଦଳ ଛାତ୍ର ବନ୍ୟାରେ ଲମ୍ଫ ଦେବାକୁ ବାହାରିଲେ। ବନ୍ୟାର ଏ ଅତ୍ୟାଚାରରେ କେତେକ ଯୁବକ ପ୍ରାଣରୁ ଏପରି ତପ୍ତଶ୍ୱାସ ଉଠିଲା ଯେ କଲେଜ ଭିତ୍ତି ପର୍ଯ୍ୟନ୍ତ ଥରିଗଲା। ଓଡ଼ିଶା ଯେବେ ଗଲା କାହା ଘେନି କଲେଜ? ଗୋପାଳ ତ ସେଦିନ ଭାତ ଥାଳି ପାଖରେ ବସିଲା ନାହିଁ, ରାତିରେ ସେଜରେ ଶୋଇପାରିଲା ନାହିଁ ମଧ୍ୟ। ସନ୍ଧ୍ୟାବେଳୁ ସେ ଚୌକି ଉପରେ ବସି ବସି ଚିନ୍ତା କଲା। ତାର ଚିନ୍ତା ଭିତରେ ଗୋଟିଏ ଅତୀତ ଜୀର୍ଣ୍ଣ ଜଗତର ନିତ୍ୟାନ୍ତ ଅସ୍ପଷ୍ଟ ଛାୟା ଦେଖାଦେଲା। କି ଦିନହୀନ ବେଶ ସେହି ଜଗତର! ଗାଁ ଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ। ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି। ବିଲ ପଡ଼ିଆରେ କୂଳଥଳ ମିଳୁନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ। ଏ ପ୍ରାଚୀନ ଜାତିଟାର ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସି ଯାଉଛନ୍ତି ତାହାର କଳ୍ପନା ନାହିଁ। ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର। ସେହି ଭିତରେ ଗୋପାଳ ଦେଖିପାରିଲା ତାର ସେହି ପୂର୍ବ ପରିଚିତ ଶିଆଳି ଗାଁର ଚିତ୍ର। ସେ ଗାଁର ଲୋକେ ଭାସି ଯାଇଛନ୍ତି। ଗାଁର ପୂର୍ବପଟ ସେ ଭାଗବତ ଘରଟା ଆଉ ନାହିଁ। ଗ୍ରାମଦେବତୀ ବାଉତେଇଙ୍କ ମଣ୍ଡପ ପଥର ଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି। ଗାଁର ଯେଉଁ ଉଚ୍ଚ ମଶାଣି ଭୂଇଁ ଖଣ୍ଡକ ସମସ୍ତଙ୍କର ଆଶ୍ରୟସ୍ଥଳ, ସେଠାରେ ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରେ ନାହିଁ। ତାର ବୁକୁ ଦାଉଁ ଦାଉଁ ପଡ଼ିଲା ଉଠିଲା। କେବେ ତ ସେ ପକ୍କା ଘରେ ବସି ଶିଆଳି କଥା ଭାବିନାହିଁ, ଏତେଦିନେ ସେହି ସ୍ମୃତି କାହିଁକି ଜାଗିଲା? ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲା ନାହିଁ। ସେ କେବଳ ଆଖି ଆଗରେ କେତେଗୁଡ଼ିଏ ବିଭଙ୍ଗ ଚିତ୍ର ଦେଖିଲା। ବେଳେବେଳେ ଚମକିଲା ପରି ଚୌକିରେ ସିଧା ହୋଇ ବସି ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା। କଇଁ ଫୁଲ ପରି ଧଳା ସେଜଟାରେ ସେ ବହୁବାର ଏପାକ ସେପାକ କଡ଼ଲେ ଉଠେଇଲା। ଆଖି ଫିଟାଇ ରଖି ଯାହା ଚିନ୍ତା କଲା, ଆଖି ବନ୍ଦ କରି ସେହି କଥା ମଧ୍ୟ ଭାବିଲା। ଗୋଟାଏ କ୍ଷୁଦ୍ର ପଲ୍ଲୀର ହତଭାଗାଙ୍କ ଚିତ୍କାର ତାର ପ୍ରାଣକୁ ବେଳେବେଳେ ଚମକାଇଦେଲା। ବରଫ ଶୁଭ୍ର କାନ୍ଥରେ ସେ ପ୍ରେତ ଛାୟା ଦେଖିପାରିଲା। କିଏ କହିଲା, ଗୋପାଳ ଗୋପାଳ ଗୋପାଳ? କିଏ କହିଲା, ବାବୁରେ? କିଏ କହିଲା, ଧନରେ? କିଏ କହିଲା, ଗୋପାଳ ବାବୁ? ଗୋପାଳ ଆଉ ଶୋଇବ କ'ଣ? ଦିନେ ସ୍ୱେଚ୍ଛାସେବକ ଦଳ ବନ୍ୟା ଅଞ୍ଚଳରେ କାମ କରିବା ପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା। ବାହାରିବା ଆଗରୁ ସ୍ୱେଚ୍ଛାସେବକମାନଙ୍କୁ ବହୁତ ଆୟୋଜନ କରିବାକୁ ହେଲା। କେତେଦିନ ପାଇଁ ଲୁଗାପଟା ଓ ଖାଦ୍ୟପେୟର ବ୍ୟବସ୍ଥା ହେଲା। କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ୱେଚ୍ଛାସେବକମାନଙ୍କ ପକ୍ଷରେ ଯାହା ହେଉନା କାହିଁକି, ଗୋପାଳ ପକ୍ଷରେ ଗୋଟେ ନୂଆ କଥା। କଲେଜରୁ ଗାଁ ତ କମ୍ ତଫାତ୍ ନୁହେଁ, କେତେଦିନ ରହିବାକୁ ପଡ଼ିବ କିଏ ଜାଣେ। ସେଥିପାଇଁ ଦଶଖଣ୍ଡ ଅଧିକା ଲୁଗା ନ ନେଲେ ନ ଚଳେ। ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡ଼ୁ? ତେଣୁ ଇସ୍ତ୍ରୀ ଦିଆ ଲୁଗା ଗୋଛା ସହିତ କମଳା, ଅଙ୍ଗୁର, ଖଜୁରୀ, ଚିନି, ଅଟା, ଷ୍ଟୋଭ୍ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରିପକାଇଲା। ବନ୍ୟା ସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ ଗହଳକୁ ଚାଲିଲେ। ଦିଗନ୍ତ ବିସ୍ତୃତ ବିଲ ପଡ଼ିଆ, ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ। ବନ୍ୟାର କରାଳ ଜୁହା ସବୁ ଶେଷ କରିଦେଇଛି। ଦୂରରୁ ଦେଖିଲେ ଠାଏ ଠାଏ ଗଛ ଗହଳରେ କେତେଟା ଘର ଦେଖାଯାଉଛି। ଯାହା ତାରି ଭିତରେ ହତଭାଗା ଚାଷୀ ଭାଇଙ୍କର ସଂସାର। ସେ ଭିତରକୁ ଯିବାକୁ ହେଲେ କାଦୁଅ ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା ଏସବୁ ଭେଟିବାକୁ ପଡ଼ିବ। ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମ୍ୟାଲେରିଆ, ଜ୍ୱର, ମହାମାରୀ, ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ। କଟକ ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ। ତେଣୁ କଟକ କୋଠରୀଠାରୁ ଯେ ଏହା ବହୁତ ଦୂରରେ ତାହା ଗୋପାଳ ବୁଝିବାକୁ ବାକି ରହିଲା ନାହିଁ। କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା, ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲା ବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି। ତିନି ଦିନର ରାସ୍ତା ତାକୁ ତିନି ବର୍ଷ ପରି ଲାଗିଛି। ଚାଲି ଆସିବାରେ ତାର ଚାରିଟା ଇସ୍ତ୍ରୀ ଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି। ସାଙ୍ଗରେ ବୋହିଥିବା ସୁରେଇର ଛଣା ପାଣି ସରିଯିବା ଫଳରେ ବାଟରେ ଭଲ ପାଣିଟୋପାଏ ପିଇବାକୁ ମିଳିନାହିଁ। ଜୋତା ଲଗାଇବାରେ ତ ଆଦୌ ସୁବିଧା ନାହିଁ, ତେଣୁ ଅନବ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି, ଗୋଟାଏ ଗେଣ୍ଡା କାଟିଛି, ଆଣିଥିବା ଜଳଖିଆ ଅଧାରୁ ବେଶୀ ସରିଯାଇଛି। ଏପରି କ୍ଷେତ୍ରରେ ତାର ମନ ଖୁବ୍ ବିଗିଡ଼ି ଯାଇଛି। ଚାଉଳ ଦିଆ କେନ୍ଦ୍ର, କେବଳ ଏଠାରେ ଜନସମୁଦ୍ର। ଦରିଦ୍ର ନିଶହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା କୁଟୁମ୍ବ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମା ହୋଇଛନ୍ତି। ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ିଓଟାରି ଗିଳି ପକାଇବାରେ କୁଣ୍ଠାବୋଧ କରୁନାହାନ୍ତି। ସେଠାରେ ଗୋପାଳର କର୍ତ୍ତବ୍ୟ? ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲା। ତାପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି ତାର ଇସ୍ତ୍ରୀ ଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆ ହେଲା। କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛାଡ଼ ହୋଇ ରହିବ? ଦିନେ ଦୁଇ ଦିନ ଗଲା, ସେ ମୁଠି ଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତ୍ୟାନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଲା। କିଏ ପାଖକୁ ମାଡ଼ି ଆସୁଛି, କିଏ ଉପରେ ଆସି ପଡ଼ୁଛି, କିଏ କୁଞ୍ଚ କାନ ଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି, ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ୁଛି। ମନଟା ତାର ନିତ୍ୟାନ୍ତ ତିକ୍ତ ହୋଇଉଠୁଛି। କେତେ ବୋକା ଲୋକ ଗୁଡ଼ାକ, ଭଦ୍ରାମି ଜାଣନ୍ତି ନାହିଁ, ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ବି ଭିଡ଼ିବେ? ଛି ଛି, ଖାଲି ଯେ ଗୋପାଳ ଏକଥା ମନରେ ଭାବିଲା ତା ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଲା। ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା। ଦରିଦ୍ର ପଲ୍ଲୀବାସୀ ତଥାପି ଶିଖିପାରିଲେ ନାହିଁ, ଏହା ହିଁ ହେଉଛି ଗୋପାଳ ମନରେ କଷ୍ଟ। ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି, କିନ୍ତୁ ଗୋପାଳ ଦେଖେ ଅର୍ଗଳି ପାଖରେ ଗୋଟିଏ ବୁଢ଼ା କେବଳ ଠିଆ ହୋଇ ଫେରିଯାଏ। ସେ ପାଖକୁ ଆସି ମାଗେ ନାହିଁ କି ମାଗିବାକୁ କାହାକୁ କହେ ନାହିଁ। ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାର ହୋଇ ସେ ଯାଇପାରେ ନାହିଁ କି ଦେଇପାରେ ନାହିଁ। ଦିନେ ଦୁଇ ଦିନ ଚାରି ଦିନ ଗଲା, ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲିପାରିଲା ନାହିଁ, କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା। ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧଙ୍କ ପାଖରେ ପହଞ୍ଚିଲା, ପଚାରିଲା, ନେଲଣି? ବୃଦ୍ଧ ମୁଣ୍ଡ ହଲାଇ କହିଲା, ହଁ। ତେବେ ଠିଆ ହେଇଛ? ବୃଦ୍ଧ ତାର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦୁଇଥର ପାଟି ବୁଲାଇଲା। ତାପରେ ଗୋପାଳ ମୁହଁକୁ ଥୁ ଥୁ କରି ଦୁଇ ଲଣ୍ଡା ଛେପ ପକାଇ ଆଖି ତରାଟି ଚାହିଁ ରହିଲା। ଖୁବ୍ ଚହଳ ପଡ଼ିଗଲା, ଗୋପାଳର ମୁହଁ କଳା ପଡ଼ିଗଲା। ସମସ୍ତେ କହିଲେ, ଶିଆଳିର ସାଆନ୍ତରା କଲେ କ'ଣ? ଗୋପାଳ ସେ ରାତି ରାତି ରାଗ ଅପମାନ ବିରକ୍ତିରେ କଟକର କୋଠରୀ ଅଭିମୁଖେ ଯାତ୍ରା କଲା। ତାର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ କାହାର ଛିଣ୍ଡା ଲୁଗା ଅଛି ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ। ଦରିଦ୍ରର ସେବା, ଛିଣ୍ଡା ଲୁଗା। ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସି ରହି କଲେଜ ଘରେ ଗୋପାଳ ପୁଣି ଚମକିଲା। ନିଜର ଲୁଗାକୁ ଚାହିଁଲା, ଦେଖିଲା ଖଣ୍ଡିଏ ସୁଦ୍ଧା ଚିରା ଲୁଗା ତାର ନାହିଁ। ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା ଯେ ଭଦ୍ରାମୀ ଜାଣେ ନାହିଁ ତାର ପୁଣି ସେବା କରିବାକୁ ହେବ। ଗୋପାଳ ଏଥର ତତ୍ତ୍ୱ ଖୋଜି ପାଇଲା ନାହିଁ, ଛିଣ୍ଡା ଲୁଗା, ପୁରୁଣା ଲୁଗା ଏସବୁ କାହା ପାଇଁ। ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା, ସଫା ଆଖି ମେଲା କରି ଦେଖିଲା ସେଇ ଲୁଗାରେ ସେଇ ଅର୍ଗଳି ପାଖ ବୃଦ୍ଧର ଛବି। ଆଖି ମଳିଲା, ରୁମାଲରେ ଆଖି ପୋଛିଲା, ରୁମାଲକୁ ଚାହିଁ ଦେଖିଲା ସେଥିରେ ଛେପ ଲାଗି ନାହିଁ। ତଥାପି ସେହି ବୃଦ୍ଧ ଆଖି ଆଗରେ, ବୃଦ୍ଧ ବାସ୍ତବିକ ବୃଦ୍ଧ, କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି ବିରାଟ ବପୁର କଙ୍କାଳ। ସେ କାନ୍ଦୁ ନାହିଁ, ସେ ହସୁ ନାହିଁ, ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତା ଦେହରେ ସେ ଜଡ଼ିତ ହୋଇ ରହିଛି। ଉତ୍କଳମଣିଙ୍କର ଏହିକି ସେହି ଦରିଦ୍ର, ଏହାରି ସେବା ପାଇଁ ଛିଣ୍ଡା ଲୁଗା। ଗୋପାଳ ମୁହଁ ପୋଛି ଠିଆ ହେଲା, ଦୁଆର ମୁହଁରେ ଶବ୍ଦ ହେଲା, ଦିଅ ଲୁଗା, ଦିଅ ଲୁଗା, ଦିଅ। ସ୍ୱେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହିପାରିଲା ନାହିଁ। ଜଣେ କହିଲା ସେଇଟା ଦିଅ, ଜଣେ କହିଲା ଏଇଟା ଦିଅ। ଗୋପାଳ ମନା କଲା ନାହିଁ, ହାତରେ ଭିଡ଼ି ଆଣି ବଢ଼େଇଦେଲା। ସତେ ଯେପରି ସେହି ସ୍ୱେଚ୍ଛାସେବକଙ୍କ ଭିତରେ ସେହି ବୃଦ୍ଧଙ୍କୁ ସେ ଦେଖିପାରିଲା, ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ସେ ପଚାରିଲା, କ'ଣ ବୁଢ଼ା ପାଇଁ? ସମସ୍ତେ ହସି ଉଠି କହିଲେ, ନା, ପିଲା ବୁଢ଼ା ବୁଢ଼ୀ ଯୁବକ ଯୁବତୀ ସମସ୍ତଙ୍କ ପାଇଁ। ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା। ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଚଳ କରି ଆଣ୍ଠୁ ଡିଆଁ ଲୁଗାଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖରେ ଠିଆ ହୋଇ ଚାଉଳ ଦେଉଥିଲା, ଶିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରା ଦେଇ ଗୋପାଳର ହାତ ଧରି କହିପକାଇଲେ, ବାବୁରେ, ଉତ୍କଳମଣିଙ୍କ ସାଥିରେ ତୁ ଏବେ ଗାଁକୁ ଫେରିଆସିଲୁ। ଗୋପାଳର ମୁହଁ ହସରେ ଫାଟିଗଲା, କହିଲା, ହଁ ଫେରିଆସିଲି, କେବଳ ତମରି ଯୋଗୁଁ। ତମର ଛେପ ମୋ ଆଖିରେ ଲୁହ ପାଲଟିଗଲା, ଏବେ ବୁଝୁଛି ସେହି ଛେପ ଦରିଦ୍ର ପ୍ରାଣର ପ୍ରତିବାଦ ହିଁ ଥିଲା।